ମୋ ନାଁ ହଉଛି ମନ୍ଦାକିନୀ ପ୍ରଧାନ। ମୋ ଗ୍ରାମ ନାଁ ହଉଛି କୋଟାବାଡ଼ି। ମୋ ଗ୍ରାମ ପଞ୍ଚାୟତ ହଉଛି ପରସମ୍ଭା ଏବଂ ମୋର ବ୍ଲକ ହଉଛି ଦାରିମାଳି। ମୁଁ ଝୁଡଙ୍ଗ ଡାଲି ବିଷୟରେ କିଛି କହିବା ପାଇଁ ଯାଉଛି। ଆମେ ଝୁଡଙ୍ଗ ଲଗେଇଥିଲୁ, ଆଉ ସେଟା ହେଲା ପରେ ଆମେ ତାହାକୁ ତଳିକି ଆଣିଲୁ। ତଳିକି ଆଣିଲା ପରେ ଖରାରେ ଶୁଖେଇଲୁ। ଖରାରେ ଶୁଖେଇଲା ପରେ ସେଟା ମଞ୍ଜି ବାହାର କଲୁ। ମଞ୍ଜି ବାହାର କଲା ପରେ ପୁଣି ଥରେ ସେଟା ଖରାରେ ଶୁଖେଇକି ସେଇଟା ଆମେ ଭାଜିଲୁ। ଭାଜିଲା ପରେ ଡାଲି କଲୁ। ଡାଲି କଲା ପରେ ସେଇଟା ଆମେ ରୋଷେଇ କରିବା ପାଇଁ ଡାଲି କଲୁ। ଡାଲି କଲା ପରେ ଆମେ ସେଟା ରୋଷେଇ କଲୁ। ରୋଷେଇ କରିକି ସେ ଟିକେ ସିଝିଲା ପରେ ସେ ଆମେ ଡାଲିରେ ଲୁଣ ଆଉ ହଳଦୀ ପକେଇଲୁ। ସେଟା ପରେ ସବୁ ସିଝିଲା ପରେ ଆମେ ତାହା ସିଝିଲା ପରେ ଓହ୍ଲେଇ ଦଉ। ତାପରେ ତାହା ଆମେ ସମସ୍ତେ ବାଣ୍ଟିକି ଖାଉ। ଧନ୍ୟବାଦ।